श्रीमद्भागवतम् दशम स्कंद 13 अध्याय श्लोक 56 ततो अति कुतुकोद्भूत्या ततो अति कुतुकोद्भूत्या स्तिमितैकादशेन्द्रिय तद्धाम्ना भुजजस्तुष्णिं तद्धाम्ना भुजजस्तुष्णिं ऊर्देव्यन्तीव पुत्रिका ऊर्देव्यन्तीव पुत्रिका ततो अति कुतुकोद्भूत्या स्तिमितैकादशेन्द्रियः तद्धाम्ना भुजजस्तुष्णिं ऊर्देव्यन्तीव पुत्रिका ततो अति कुतुकोद्भूत्या स्तिमितैकादशेन्द्रियः तद्धाम्ना भुजजस्तुष्णिं ऊर्देव्यन्तीव पुत्रिका ततो अति कुतुकोद्भूत्या स्तिमितैकादशेन्द्रियः तद्धाम्नाम्भुजजस्तुष्णिकूर्देव्यन्तिवपुत्रिका स्तिमितैकादशेन्द्रियः तद्धाम्नाम्भुजजस्तुष्णिकूर्देव्यन्तिवपुत्रिका ततो अधिकुतुकोद्भूत्या स्तिमितैकादशेन्द्रिया तद्धाम्नाम्भुजजस्तुष्णिं ऊर्देव्यन्तीव पुत्रिका ततो अधिकुतुकोद्भूत्या स्तिमितैकादशेन्द्रिया तद्धाम्नाम्भुजजस्तुष्णिं ऊर्देव्यन्तीव पुत्रिका ततः गतवेळे अतिकुतुक उद्भूत्या स्तिमित एकादश इंद्रिय जहाँ पर एकादश इंद्रिय महाविस्मय आलोड़ित है चिन्मय आनंद स्तंभित है तद्धामना से समस्त विष्णुमूर्ति मान ज्योति द्वारा अभूत हैला अजह ब्रह्मा तुष्णिम मौन कुहु देव अंति ग्राम देवता उपस्थिति इव जो प्रकार पुत्रिका शिशुर क्रीड़ा पुतलिका शुक्र अनुवाद तापर से सब विष्णुमूर्ति मान ज्योति प्रभाव में ब्रह्मा एकादश इंद्रिय विस्मय आलोड़ित है चिन्मय आनंद स्तंभित है से बहु लोकं पूजनीय ग्राम्य देवता मान सम्मुखे शिशु मान क्रीड़ा पुतलिका पर मौन हो अवस्थान करने को लगे भावार्थ कह ब्रह्मा चिन्मय आनंद स्तंभित हो गले जहाँकि कहुच मुहंती सूर्य विस्मय समस्त इंद्रिय से स्तब्धीभूत है से किसी कहीपारे ना कि किसी करें ବ୍ରହ୍ମା ନିଜକୁ ଏକମାତ୍ର ଶକ୍ତିମାନ ବିଗ୍ରହ ବୋଲି ମନେ କରି ପରମ ଶକ୍ତିମାନ ବୋଲି ବିବେଚନା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଗର୍ବ ଚୂର୍ଣ୍ଣ ହେଲା ଏବଂ ସେ ପୁନରାୟ କେବଳ ମାତ୍ର ଜଣେ ଦେବତାରେ ପରିଣତ ହୋଇଥିଲେ। ସେ ଅବଶ୍ୟ ଜଣେ ଦେବତା ମାତ୍ର, ତେଣୁ ଭଗବାନ କୃଷ୍ଣ ବା ନାରାୟଣଙ୍କ ସଙ୍ଗେ ବ୍ରହ୍ମାଙ୍କର ତୁଳନା କରାଯାଇପାରିବ ନାହିଁ। ନାରାୟଣଙ୍କ ସଙ୍ଗେ ବ୍ରହ୍ମା ଶିବ ଆଦି ଦେବତାମାନଙ୍କର ତୁଳନା କରିବାକୁ ନିଷେଧ କରାଯାଇଛି। ଅତେ ଅନ୍ୟ ଦେବତାମାନଙ୍କ କଥା କ'ଣ କହିବା। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବତୈ ସମତ୍ୱେ ନୈବ ବିକ୍ଷତେ ସପାଷଣ୍ଡି ଭବେତ୍ ଧ୍ରୁବଂ। ଯେଉଁ ବ୍ୟକ୍ତି ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ନାରାୟଣଙ୍କ ସମକକ୍ଷ ବୋଲି ମନେ କରେ ସେ ଅବଶ୍ୟ ଏକ ପାଷଣ୍ଡି ଅଟେ। ଦେବତାମାନଙ୍କୁ ମଧ୍ୟ ନାରାୟଣଙ୍କ ସମକକ୍ଷ ବୋଲି ମନେ କରିବା ଯିବା ଉଚିତ ନୁହେଁ। ଏପରିକି ଶ୍ରୀପାଦ ଶଙ୍କରାଚାର୍ଯ୍ୟ ମଧ୍ୟ ତାହା ନିଷେଧ କରିଛନ୍ତି, ନାରାୟଣ ପର ବ୍ୟକ୍ତା। ବେଦରେ ମଧ୍ୟ ଇଙ୍ଗିତ କରାଯାଇଛି, ଏକ ନାରାୟଣ ଆସିନ୍ ନ ବ୍ରହ୍ମା ବେଶାନ, ଅର୍ଥାତ୍ ସୃଷ୍ଟି ଆଦ୍ୟରେ କେବଳ ପରମେଶ୍ୱର ନାରାୟଣ ଭଗବାନ ଥିଲେ, ସେତେବେଳେ ବ୍ରହ୍ମା କିମ୍ବା ଶିବଙ୍କର ଅସ୍ତିତ୍ୱ ନଥିଲା। ତେଣୁ ଜୀବର ଅନ୍ତିମ ସମୟରେ ଯେଉଁ ବ୍ୟକ୍ତି ନାରାୟଣଙ୍କୁ ସ୍ମରଣ କରନ୍ତି ସେ ପରମ ସିଦ୍ଧି ଲାଭ କରନ୍ତି। ଅନ୍ତେ ନାରାୟଣ ସ୍ମୃତି ନମୋ ଉତ୍ପାଦାୟ କୃଷ୍ଣପ୍ରଷ୍ଟାୟ ଭୂତଳ ଶ୍ରୀମତେ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ନିତ୍ୟନାମିନି ନମ ସଦ୍ଭକ୍ତ ମଣି ମଣିପୁର ଧ୍ରୁବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ ଚ କୃଷ୍ଣ। ଦଶମ ସ୍କନ୍ଦ ତେର ଅଧ୍ୟାୟ ବ୍ରହ୍ମା କୃତିକ ଗୋପବାଳକ ଏବଂ ଗୋବର୍ଷାମାନଙ୍କ ହରଣ ବିଷୟରେ ଏହି ଅଧ୍ୟାୟ କଥା ଚାଲିଛନ୍ତି। ତେଣୁ ବର୍ତ୍ତମାନ ତ ଭଗବାନ ବ୍ରହ୍ମା ଦେଖିଲେ ଯେ ଯେଉଁ ବତ୍ସାମାନେ ଏବଂ ବତ୍ସା ପାଳକମାନେ, ଏମାନେ ସାଧାରଣ ବତ୍ସା ବା ପାଳକ ନୁହନ୍ତି, ଏମାନେ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ। ଚତୁର୍ଭୁଜ ରୂପ ଧାରଣ କରିଛନ୍ତି, ବିଭିନ୍ନ ଅଳଙ୍କାର ଧାରଣ କରିଛନ୍ତି ଏବଂ ତାଙ୍କର ତେଜରେ ସାରା, ଗତକାଲି ଯେଉଁ ଆଲୋଚନା ହୋଇଥିଲା, ତେଜରେ ସାରା ସବୁ ଆଲୋକିତ ହୋଇଯାଇଛି। କୁହାଯାଏ ଦେଶ ପ୍ରଭା ପ୍ରଭୁବତୁ ଜଗଦଣ୍ଡ କୋଟି। ଆପଣ ଯେଉଁ ପଚାରିଥିଲେ ନା ଜଗତ ମାନେ କେମିତି, ଜଗତ ମାନେ ଅଣ୍ଡ, ସବୁ ଜଗତ ଯେତେ ଅଛି ସବୁଗୁଡ଼ାକ ଅଣ୍ଡ, ଅଣ୍ଡ ମାନେ ଗୋ, ଅଣ୍ଡା ଭଳି ଗୋ। ତେଣୁ ଏ ସବୁ ଜଗତରେ ଯେଉଁ ଆଲୋକ ରହିଛି, ଏ ଆମର ମଧ୍ୟ ଏ ପୃଥିବୀରେ ଯେଉଁ ଆଲୋକ ଆମେ ଦେଖୁଛେ ପାଉଛେ, ସୂର୍ଯ୍ୟଙ୍କ ଠାରୁ ଆଲୋକ ପ୍ରାପ୍ତ ହେଉଛେ, ଏ ସୂର୍ଯ୍ୟ ମଧ୍ୟ ସେଇ ତାଙ୍କରି ଆଲୋକରେ ଆଲୋକ ପ୍ରାପ୍ତ ହୋଇଛନ୍ତି, ଆଲୋକରୁ ଆଲୋକ ପ୍ରାପ୍ତ ହୋଇଛନ୍ତି। ଯଶ୍ୟ ପ୍ରଭା ପ୍ରଭୁବତୁ ଜଗଦଣ୍ଡ କୋଟି, ଏଇଭଳି ଭାବରେ ଜଗଦଣ୍ଡ ଯେଉଁ ରହିଛି, କୋଟି କୋଟି ଜଗଦଣ୍ଡ ରହିଛି, କୋଟି କୋଟି ବିଶ୍ୱ ରହିଛି। ଏ ଯେଉଁ ଆମର ଜଗଦଣ୍ଡ ରହିଛି ଜଗଦଣ୍ଡ ନାଥା, ଏଇ ଯେଉଁ ଜଗଦଣ୍ଡ, ଏ ଯେଉଁ ବିଶ୍ୱ ରହିଛି, ଏ ବିଶ୍ୱର ଯେଉଁ ବିଶ୍ୱ ମାଲିକ ରହିଛନ୍ତି ବ୍ରହ୍ମା, ତାଙ୍କର କଥା ଏଠି କୁହାଯାଉଛି, ସେ କେତେ କ୍ଷୁଦ୍ର। ଏଇଭଳି ଭାବରେ ଜଗଦଣ୍ଡ କ'ଣ, ଯଶ ପ୍ରଭା ପ୍ରଭୁବତୁ ଜଗଦଣ୍ଡ କୋଟି, ଏଇଭଳି ଭାବରେ କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡରେ କୋଟି କୋଟି ସୂର୍ଯ୍ୟ ରହିଛନ୍ତି ଏବଂ ସବୁ ସୂର୍ଯ୍ୟଙ୍କର ଯେଉଁ ଆଲୋକ ରହିଛି ବା ତେଜ ରହିଛି, ସେ ସବୁ ଆଲୋକ ସେ ଭଗବାନଙ୍କଠାରୁ ଆସୁଛି। ହଁ, ଭଗବତୀତାରେ ଭଗବାନ କହିଲେନି କି କ'ଣ, ପ୍ରଭାସ୍ମି ସେ ସୂର୍ଯ୍ୟ ହଉ, ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ଯେଉଁ ପ୍ରଭା ବା ଆଲୋକ, ସେ ହେଉଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡରେ ଜଗଦଣ୍ଡ ନାଥା ବ୍ରହ୍ମା, କୋଟି କୋଟି ବିଶ୍ୱ ବ୍ରହ୍ମା ରହିଛନ୍ତି, କୋଟି କୋଟି ଶିବ ରହିଛନ୍ତି, କିନ୍ତୁ ବିଷ୍ଣୁ ତାଙ୍କଠାରୁ ଉର୍ଦ୍ଧ୍ୱରେ। ଏ ବିଷ୍ଣୁମୂର୍ତ୍ତି ଦେଖୁଛନ୍ତି ବ୍ରହ୍ମା। ତେଣୁ ଆମର ଯେଉଁ ରହିଛି ଭଗବାନଙ୍କ ନାମ ନେଉଛେ, ଭଗବାନ ନାମରେ ଯେଉଁ ଅପରାଧ ରହିଛି, ଯେଉଁ ଦ୍ୱିତୀୟ ଅପରାଧ, ସେଇଟା ହେଉଛି ବ୍ରହ୍ମା ଶିବ ଆଦି ଦେବତାମାନ ନାମକୁ ଭଗବାନ ବିଷ୍ଣୁଙ୍କ ସହିତ ସମାନ ବୋଲି ବିଚାର କରିବା। ଆମର ଓଡ଼ିଶାରେ ସେଇଟା ଲୋକମାନେ ଏଇଭଳି ଭାବରେ ସମାନ ବୋଲି ବିଚାର କରନ୍ତି। ତେଣୁକରି ଆମର ଓଡ଼ିଶାରେ ରହିଛି ତ୍ରିନାଥ ପୂଜା। ତ୍ରିନାଥ କହିଲେ ବ୍ରହ୍ମା ବିଷ୍ଣୁ ଏବଂ ଶିବ, ଏ ତିନିଜଣ ତ୍ରିନାଥ। ଏ ତ୍ରିନାଥ ସେବାଟା ଆମର ଓଡ଼ିଶାରେ ରହିଛି, ଅନ୍ୟ କେଉଁଠି ଅଛି ମୁଁ ଜାଣିନି, କିନ୍ତୁ ଓଡ଼ିଶାରେ ବିଶେଷ ଭାବରେ ଚଳିତ ହେଉଛି। ତେଣୁ ଇଏ ଯେଉଁ ତ୍ରିନାଥ ମେଳା ଯେଉଁ କରନ୍ତି ଏଇଟା ହେଉଛି ପାଷଣ୍ଡି ସ ପାଷଣ୍ଡି ଭବେ ଧ୍ରୁବମ୍ ଏଇଟା ବର୍ଣ୍ଣନା କରାଯାଇଛି। ଯସ୍ତୁ ନାରାୟଣ ଦେବଂ ଭଗବାନ ଯେଉଁ ରହିଛନ୍ତି ନାରାୟଣ ତାଙ୍କ ସହିତ ବ୍ରହ୍ମା ଶିବାଦି ଦେବତାମାନଙ୍କ ନାମକୁ ସମତ୍ୱେନେବ ବିଚ୍ଛେଦ ସମାନ ବୋଲି ଯଦି ବିଚାର କରିବେ ତାହେଲେ ସେ ନିଶ୍ଚିନ୍ତ ଭାବରେ ପାଷଣ୍ଡି ସ ପାଷଣ୍ଡି ଭବେ ଧ୍ରୁବମ୍। ସାଉଣ୍ଡ ଟିକେ କମେଇ ଦେଉ ସାଉଣ୍ଡ ବନ୍ଦ କରିଦେଉଛ। ତେଣୁ ଭଗବାନ ବିଷ୍ଣୁ ସତ୍ୱଗୁଣରେ ଆସୁଛନ୍ତି, ବ୍ରହ୍ମା ରଜଗୁଣରେ ଆସୁଛନ୍ତି, ଶିବଜୀ ତମଗୁଣରେ ଆସୁଛନ୍ତି। ଏମାନେ ଗୁଣ ଅବତାର, ଭଗବାନଙ୍କର ଅନେକ ପ୍ରକାର ଅବତାର ଅଛନ୍ତି, ତେଣୁ ଇଏ ହେଉଛନ୍ତି ଗୁଣ ଅବତାର। ତେଣୁ ବ୍ରହ୍ମା ଏବଂ ଯେଉଁ ଶିବ ବିଷ୍ଣୁ ଯଦି ଗୁଣ ଅବତାର, କିନ୍ତୁ ବିଷ୍ଣୁଙ୍କ ଉପରେ ଗୁଣର ପ୍ରଭାବ ନଥାଏ, ବିଷ୍ଣୁଙ୍କ ଉପରେ ଗୁଣର ପ୍ରଭାବ ନଥାଏ। ତେଣୁ ଆମ ଦଶମ ସ୍କନ୍ଧ 99 ଅଧ୍ୟାୟରେ ଏଇ ସ୍କନ୍ଧରେ ଅନ୍ତିମ ଲାଷ୍ଟ 90 ଅଧ୍ୟାୟ ଅଛନ୍ତି। ଏ ଅଧ୍ୟାୟରେ ଏ ସ୍କନ୍ଧରେ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଥରେ ଦେବତାମାନେ ମୁନିଋଷିମାନେ ସବୁ ବସି ଗୋଟେ ମିଟିଂ କରିଥିଲେ, ସେଥିରେ କିଏ ଶ୍ରେଷ୍ଠ, ଦେବତାମାନଙ୍କ ଭିତରେ ତିନି ଜଣ ଶ୍ରେଷ୍ଠ ଏଥିରେ କ'ଣ ସନ୍ଦେହ ନାହିଁ, ସମସ୍ତେ ସେଇଟା ଜାଣିଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ, କିନ୍ତୁ ଆଙ୍କ ଭିତରେ କିଏ ଶ୍ରେଷ୍ଠ ସେଇଟା ଜାଣିବା ପାଇଁ ଗୋଟେ ମିଟିଂ ହୋଇଥିଲା। ତେଣୁ ଭୃଗୁ ହେଉଛନ୍ତି, ସେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଭୃଗୁ। ଭୃଗୁ ହେଉଛନ୍ତି ଜଣେ ଭଗବାନଙ୍କ ବିଭୂତି ଭୃଗୁ। ତେଣୁ ସେ ଭୃଗୁଙ୍କୁ ତାଙ୍କୁ କୁହାଗଲା ଯେ ସିଏ ପରୀକ୍ଷା କରିବେ କିଏ ଶ୍ରେଷ୍ଠ। ତେଣୁ ଭୃଗୁ ଆସିଲେ, ତାଙ୍କର ପିତାଙ୍କ ପାଖକୁ ଫାଷ୍ଟ ଗଲେ, ବ୍ରହ୍ମାଙ୍କ ପାଖକୁ ଫାଷ୍ଟ ଗଲେ। ତେଣୁ ବ୍ରହ୍ମାଙ୍କ ଯେତେବେଳେ ଗଲେ, ବ୍ରହ୍ମ ଲୋକରେ ବ୍ରହ୍ମା ଅଛନ୍ତି, ତାଙ୍କ ପାଖକୁ ଗଲେ ବ୍ରହ୍ମା ଦେଖୁଛନ୍ତି ମୋ ପୁତ୍ର ଆସୁଛି, ବହୁତ ଆନନ୍ଦିତ ହେଉଛନ୍ତି, କିନ୍ତୁ ପୁତ୍ର ଯାଇକି ତାଙ୍କୁ ନମସ୍କାର କଲେ ନାହିଁ। ଇଏ ବ୍ରହ୍ମାଙ୍କ ଠାରୁ ଆରମ୍ଭ ହେଲା ପରୀକ୍ଷା, ବ୍ରହ୍ମାଙ୍କ ଠାରୁ ବହୁତ ସବୁଠାରୁ ନିମ୍ନ ପରୀକ୍ଷା ଗୋଟେ କଲେ, ଛୋଟିଆ ପରୀକ୍ଷାଟି କଲେ, ସେଇଟା ହେଉଛି ମାନସିକ ପରୀକ୍ଷା। ମାନସିକ ପରୀକ୍ଷା ସେଥିରେ ଯେତେବେଳେ ପ୍ରଣାମ କଲେ ନାହିଁ, ସେତେବେଳେ ବ୍ରହ୍ମାଙ୍କର କ୍ରୋଧ ଜାଗ୍ରତ ହୋଇଗଲା। ବ୍ରହ୍ମା ରଜଗୁଣରେ ନା, କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ, ରଜଗୁଣରୁ ଆସୁଛି କାମ କ୍ରୋଧ ଇତ୍ୟାଦି, ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାଗ୍ରତ ହୋଇଗଲା। କ୍ରୋଧ ଆସିଲା ବେଳେ କେମିତି ଜାଣିଲେ, କ୍ରୋଧ ଆସିଲେ ସବୁ ଲକ୍ଷଣ ରହିଛି, ଚକ୍ଷୁ ଲାଲ ହୋଇଯିବ, ଯେମିତି ତୁମକୁ ନିଦ ଆସୁଛି, ଆଖି ପଡ଼ିଯାଉଛି, ସେ ଲକ୍ଷଣ ରହିଛି। ସେଭଳିଆ କ୍ରୋଧ ଆସିଲେ ଚକ୍ଷୁ ଲାଲ ହୋଇଯିବ, ଦେହ ହାତ ସବୁ ଅଧିକ କ୍ରୋଧରେ ଦେହ ହାତ ଥରିବାକୁ ଆରମ୍ଭ କରିବ। ତେଣୁ ବ୍ରହ୍ମାଙ୍କର ସେ ଅବସ୍ଥା ଆସିଲା, ତେଣୁ ଭୃଗୁ ଜାଣିଗଲେ, ତେଣୁ ଆଉ ସେ ଆଉ କ'ଣ ପରୀକ୍ଷା କରିବେ, ସେ ପଳାଇଗଲେ। ଆଉ କ'ଣ ପରୀକ୍ଷା କରିଥାନ୍ତି କି କ'ଣ, ଏ ନମ୍ବର ୱାନ୍ କ୍ୱେଶ୍ଚିନ୍ ସେ ଫେଲ୍ ହୋଇଗଲେ, ଆଉ ସେକେଣ୍ଡ କ୍ୱେଶ୍ଚିନ୍ ଆଉ କ'ଣ ପଚାରିବେ। ତେଣୁ ବ୍ରହ୍ମାଙ୍କ ବି ଗଲେ, ସେ ବ୍ରହ୍ମା ଶ୍ରେଷ୍ଠ ନୁହନ୍ତି ବୋଲି ଜାଣିଗଲେ, ତାଙ୍କ ପିତା ହେଲେ ମଧ୍ୟ ସେ ଶ୍ରେଷ୍ଠ ନୁହନ୍ତି ବୋଲି ଜାଣିଗଲେ। ତାପରେ ଗଲେ ଶିବଜୀଙ୍କ ପାଖକୁ, ଶିବ ତାଙ୍କର ଭାଇ ହେବେ, ବ୍ରହ୍ମାଙ୍କର ପୁତ୍ର ଶିବଜୀ, ତେଣୁ ଭାଇଙ୍କ ପାଖରେ ଯେତେବେଳେ ଆସୁଛନ୍ତି କୈଳାସ ପର୍ବତରେ ଶିବଜୀ ବସିଛନ୍ତି, ଭଗବାନଙ୍କର ନାମ ସେବେଳେ ସେ ଉଚ୍ଚାରଣ କରନ୍ତି। ତେଣୁ ଶିବଜୀ ଯେତେବେଳେ ଦେଖିଲେ ଦୂରରୁ ଭୃଗୁ ଆସୁଛନ୍ତି, ଭୃଗୁକୁ ପାଛୋଟି ଆଣିବା ପାଇଁ ସେ ଧାଇଁଗଲେ। ସାନ ଭାଇ ହେବେ, ବଡ଼ ଭାଇ ହେଉଛନ୍ତି ଶିବଜୀ। ପ୍ରଥମେ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଏବଂ ତାଙ୍କ ପରେ ଶିବଜୀ ସେ ସୃଷ୍ଟି କରିଛନ୍ତି, ବ୍ରହ୍ମାଙ୍କର ଚକ୍ଷୁରୁ ସୃଷ୍ଟି ହୋଇଛନ୍ତି। ତେଣୁ ଶିବଜୀ ଯେତେବେଳେ ଦେଖିଲେ ସାନ ଭାଇ ଆସୁଛି, ତାକୁ ବହୁତ ଖୁସି ହୋଇକରି ଚାଲିଗଲେ ଆଣିବା ପାଇଁ, ଟିକେ ପାଛୋଟି ଆଣିବା ପାଇଁ, ଆଲିଙ୍ଗନ କରିବେ କି କ'ଣ କରିଥାନ୍ତେ, କିନ୍ତୁ ଭୃଗୁ ଏଇଠି ପରୀକ୍ଷା ଆରମ୍ଭ କରିଦେଲେ, ଆଉ ତାକୁ ଛୁଇଁବା ପାଇଁ ଦେଲେନି, କେଳେ ଦୂର ଦୂର ତୁମେ ବହୁତ ତୁମର କୌଣସି ପବିତ୍ରତା ନାହିଁ, ସ୍ନାନ କର କେବେ ତୁମେ? ଶରୀରରେ ସବୁ ଜଟା ଲାଗିଛି, ସବୁ ପାଉଁଶ ଲାଗିଛି, କ'ଣ ଯେଉଁ ଶ୍ମଶାନର ପାଉଁଶ ସବୁ ଲଗେଇଛ, ସବୁ ରହିଛି, ଇଏ ସବୁ ରହିଛି, ଜଟା ଜୁଟ ରହିଛି, ସର୍ପ ସବୁ ରହିଛି ତୁମ ଶରୀରରେ ବେଷ୍ଟନ ହେଇକି ରହିଛନ୍ତି, ଇଏ ଅପବିତ୍ର। ମୁଁ ଜଣେ ଶୁଦ୍ଧ ବ୍ରାହ୍ମଣ, ତ ମୋତେ ଛୁଇଁବା ପାଇଁ ତୁମର ଯୋଗ୍ୟତା ନାହିଁ। ଏଇଭଳି ଭାବରେ ଆହୁରି ଅପମାନ ସୂଚକ କଥା କହିବା ଆରମ୍ଭ କଲେ, ଗୋଟେ ପରେ ଗୋଟିଏ ପ୍ରଶ୍ନ କରୁଛନ୍ତି, ଦେଖିବ କ'ଣ ଆନ୍ସର ଆସୁଛି, ପରୀକ୍ଷା ହେବ ନା। ତେଣୁ ଶିବଜୀଙ୍କର କ୍ରୋଧ ଆସିଗଲା, ଶିବଜୀଙ୍କର ମୋତେ କ୍ରୋଧ ଆସିଗଲା, ଏମିତି କ୍ରୋଧ ଆସିଲା ବ୍ରହ୍ମାଙ୍କଠାରୁ ଅଧିକ କ୍ରୋଧ ଆସିଗଲା। ବ୍ରହ୍ମା ତ କାଲି ଚୁପଚାପ ରହିଗଲେ, କ୍ରୋଧକୁ ସମ୍ବରଣ କରିଦେଲେ, ଶିବଜୀ କ୍ରୋଧ ସମ୍ବରଣ କରିପାରିଲେ ନାହିଁ। ତାଙ୍କର ତ୍ରିଶୂଳ ଧରିଥିଲେ, ତ୍ରିଶୂଳ ଧରି ଗୋଡ଼ରେ ହତ୍ୟା କରିବା ପାଇଁ। ତେଣୁ ଭୃଗୁ କହିଲେ, ଆଜି ମୋର ଜୀବନ ଗଲା। କିନ୍ତୁ ଯାହା ହଉ, ଶିବଜୀଙ୍କର ପତ୍ନୀ ତାଙ୍କୁ ଅନୁରୋଧ କରି ତାଙ୍କୁ କ୍ଷମା, ମାନେ ତାଙ୍କର ଚରଣ ଧରି କ୍ଷାନ୍ତ କରେଇଲେ। ତେଣୁ ଭୃଗୁ ଆଜି ଜୀବନ ପାଇଲେ, କହିଲେ ପରୀକ୍ଷାରେ ଆଜି ମୋର ଜୀବନ ଯାଇଥାନ୍ତା, ପରୀକ୍ଷା କରୁଥିଲୁ ଶିବଜୀ କ୍ରୋଧରେ ହତ୍ୟା କରିଦେଇଥାନ୍ତେ ତ୍ରିଶୂଳରେ। ତେଣୁ ଯାହା ହଉ, ସେଠୁ ଗଲା ପରେ ତାର ବର୍ତ୍ତମାନ ଆଉ ରହିଲେ ଜଣେ ବିଷ୍ଣୁଙ୍କ ପାଖରେ ରହିଲେ, ବିଷ୍ଣୁ ପାଖରେ କ'ଣ ପରୀକ୍ଷା କରିବାକୁ ଚିନ୍ତା କରୁଛନ୍ତି, ବାଟରେ ଗଲାବେଳକୁ ଚିନ୍ତା କରୁଛନ୍ତି। ବ୍ରହ୍ମ ଲୋକ ମସଲା କୈଳାସ ଲୋକ ଗଲା, ଏବେ ବର୍ତ୍ତମାନ ବୈକୁଣ୍ଠ ଲୋକ ଯାଉଛନ୍ତି, ବାଟରେ ଚିନ୍ତା କରୁଛନ୍ତି। ବ୍ରହ୍ମାଙ୍କୁ ମାନସିକ ଭାବରେ ପରୀକ୍ଷା କଲାବେଳେ ସେ ଫେଲ୍ ହେଇଗଲେ। ତାପରେ କାୟିକ ପରୀକ୍ଷା ମୁଁ ଆରମ୍ଭ କରିଥିଲି ଶିବଜୀଙ୍କ ପାଖରେ, ସେ ମଧ୍ୟ ଫେଲ୍ ହେଇଗଲେ। ବର୍ତ୍ତମାନ ସବୁଠାରୁ ଶ୍ରେଷ୍ଠ ପରୀକ୍ଷାଟା କରିବା, ବାଚିକ ପରୀକ୍ଷା କରିଥିଲେ, ଶିବଜୀଙ୍କୁ ବହୁତ ବଚନ କରି ଗାଳି ଦେଇଥିଲେ, କିନ୍ତୁ ବିଷ୍ଣୁଙ୍କ ପାଖରେ କାୟିକ ପରୀକ୍ଷା କରିବା, ଶାରୀରିକ ପରୀକ୍ଷାଟା କରିବା, ହାଇଏଷ୍ଟ ପରୀକ୍ଷା ସେଇଟା ଆଉ, ହାଇଏଷ୍ଟ ପରୀକ୍ଷା କରିକି। ତେଣୁ ଗଲେ ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ଭାଗବତ ଦଶମ ସ୍କନ୍ଧ ଅଣାନବେରେ ବର୍ଣ୍ଣନା କରାଯାଇଛି ଯେ, ଶୟାନ ସିୟ ଉତ୍ସଙ୍ଗେ ଭଗବାନ କ'ଣ କରିଥିଲେ, ଭଗବାନ ଜାଣିଛନ୍ତି ସବୁ, ଭଗବାନ ଏଇଟାକୁ ବ୍ୟବସ୍ଥା କରୁଛନ୍ତି, ତ୍ରିଲୋକରେ ପ୍ରଚାର କରୁଛନ୍ତି, ପ୍ରକୃତରେ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ସେ ସମୟରେ ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶୟାନ ଶ୍ରିୟ ଉତ୍ସଙ୍ଗେ, ଶ୍ରିୟ କରି ଲକ୍ଷ୍ମୀ, ଲକ୍ଷ୍ମୀଙ୍କର ଉତ୍ସଙ୍ଗ କହିଲେ କୋଳରେ ଶୟାନ, ଭଗବାନ ଶୟନ କରିଥିଲେ, ଶୟାନ ଶ୍ରିୟ ଉତ୍ସଙ୍ଗେ। ଇଏ ଗଲେ 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 ଯେତେବେଳେ ଚାରି କୁମାର ଯାଇଥିଲେ, ସେ ସମୟରେ ବାଟ ପଶିପାରିଲେ ନାହିଁ ଭିତରକୁ, ଛଅଟା ଦ୍ୱାର ପାର ହେଇକି ସପ୍ତମ ଦ୍ୱାରରେ ଜୟ ବିଜୟ ଅଟକେଇ ଦେଲେ, କିନ୍ତୁ ଭୃଗୁ ଯେତେବେଳେ ଆସୁଛନ୍ତି ସବୁ ଦ୍ୱାର ଖୋଲିଗଲା। ଭଗବାନ ଜାଣୁଛନ୍ତି, ଭଗବାନ ସ୍ଥାପନ କରିବେ ନିଜକୁ, ତେଣୁ ସିଧାସଳଖ ଭଗବାନ ବେଡ଼ରୁମରେ ପହଞ୍ଚିଗଲେ ଯାଇକିରି। ଭଗବାନ ଶୟନ କରିଛନ୍ତି ଲକ୍ଷ୍ମୀଙ୍କର କୋଳରେ, ଶୟାନ ଶ୍ରିୟ ଉତ୍ସଙ୍ଗେ ପଦା ବକ୍ଷସ ତାଡ଼ୟ, ଭଗବାନଙ୍କର ବକ୍ଷ ଦେଶରେ ପାଦା ପଦାଘାତ କରିଥିଲେ, ପଦା ବକ୍ଷସ ତାଡ଼ୟ। ଏକୁଟିଆ ଥିଲେ କ'ଣ ହେଇଥାନ୍ତା, ପତ୍ନୀଙ୍କ ପାଖରେ ଅଛନ୍ତି, ପତ୍ନୀଙ୍କ କୋଳରେ ରହିଛନ୍ତି, ତେଣୁ ଭଗବାନ କ'ଣ କଲେ, ଭଗବାନ କ'ଣ ପ୍ରତିକ୍ରିୟା କ'ଣ ଆସିଲା ଭଗବାନଙ୍କର, ନା ଭଗବାନ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ। ଭଗବାନ ତତ ଉତ୍ଥାୟ ଭଗବାନ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, ଏବଂ ସହ ଲକ୍ଷ୍ମୀୟା ଶତାଂ ଗତି, ଲକ୍ଷ୍ମୀ ଦେବୀ ମଧ୍ୟ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, ଉଠି ପଡ଼ି ତାଙ୍କୁ କ୍ଷମା ମାଗୁଛନ୍ତି। ଭୃଗୁ କ'ଣ କ୍ଷମା ମାଗିବେ, ଇଏ ତାଙ୍କୁ କ୍ଷମା ମାଗୁଛନ୍ତି, କହିଲେ ମହାରାଜ ଭୃଗୁମୁନି, ମୁଁ ଜାଣିପାରିଲିନି ଆପଣ ଆସୁଛନ୍ତି ବୋଲି, ମୋତେ ଫୋନ୍ ଟିକେ କରିଥିଲେ ହେଇଥାନ୍ତା, ଫୋନ୍ ବି କଲେନି, ଆଉ ଆସିଗଲେ ଆମର ଗାର୍ଡ଼ ମାନେ ମଧ୍ୟ କିଛି ଖବର ଦେଇନାହାନ୍ତି, ତେଣୁ ମୁଁ ଜାଣିପାରିଲିନି, ମୋର ଭୁଲ ହେଇଗଲା, ମୋର ବକ୍ଷ ବହୁତ କଠିନ, ଆପଣଙ୍କର ପଦ ବହୁତ କୋମଳ, ଆପଣ ପଦକୁ ବହୁତ ଆଘାତ ଲାଗିଥିବ କହି ଆମେ ଦେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କର ଯେଉଁ ରହିଛି ବକ୍ଷରେ ଶିବସ୍ ଚିହ୍ନ ରହିଛି, ଭଗବାନ ସେ ଚିହ୍ନକୁ ସାଇତିକି ରଖିଛନ୍ତି। ବ୍ରାହ୍ମଣ ଗୋଇଠା ମାରିଥିଲା ସେଇଟା ତାଙ୍କର, ସେଇଟା ତାଙ୍କର ଅଳଙ୍କାର, ବ୍ରାହ୍ମଣଙ୍କର ପଦ ଚିହ୍ନ ତାଙ୍କର ସେଇଟା ଅଳଙ୍କୃତ କରିଛନ୍ତି, ତାଙ୍କର ବକ୍ଷ ଦେଶ ଅଳଙ୍କୃତ ହୋଇଛି। ଶ୍ରୀବତ୍ସ ଚିହ୍ନ ରହିଛି ଭଗବାନଙ୍କର। ତେଣୁ ଗୁରୁକୁ କାନ୍ଦି ପକାଇଲେ, କହିଲେ ପ୍ରକୃତରେ ହିଁ ଭଗବାନ, ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଇଏ ହେଉଛନ୍ତି ଭଗବାନ। ଏତେ ମାନେ ପତ୍ନୀଙ୍କ ପାଖରେ ରହିଛନ୍ତି, କୋଳରେ ଶୟନ କରିଛନ୍ତି, ସେହି ସମୟରେ ଆସି ବକ୍ଷରେ ପଦାଘାତ କରିଛନ୍ତି, ଆଠର ବଡ଼ ପରୀକ୍ଷା କ'ଣ ହେଇପାରେ? କିନ୍ତୁ ଭଗବାନଙ୍କର କୌଣସି ପ୍ରତିକ୍ରିୟା ଆସୁନାହିଁ, କ୍ରୋଧ ଆସୁନାହିଁ, କାମ କ୍ରୋଧ ଲୋଭ ଇତ୍ୟାଦି ଏସବୁ ଦୂରରେ, ଭଗବାନ ଦୂରରେ, ଗୁଣର ପ୍ରଭାବ ନାହିଁ ଭଗବାନଙ୍କ ଉପରେ। ତେଣୁ ଗୃହମାନେ କାନ୍ଦି ପକାଇଲେ, ଭଗବାନ ନିଜକୁ ଅପରାଧୀ ବୋଲି ଭାବୁଛନ୍ତି, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଏସବୁ କରାଯାଇଛି। ତେଣୁ ଯାହା ହେଉ, ସେ ଆସିକରି ଖବର ଦେଲେ ଯେ ପ୍ରକୃତରେ ଏହିଭଳି ଭାବରେ ପରୀକ୍ଷାଟା ହୋଇଥିଲା, କେମିତି ପରୀକ୍ଷା ପ୍ରଶ୍ନ କ'ଣ ଉତ୍ତର କ'ଣ ସବୁ କଥା ସେ ବର୍ଣ୍ଣନା କଲେ ଗୁରୁମାନେ ଆସି ସେ ସେବାରେ। ତେଣୁ ସେଇଟା ପ୍ରତିଷ୍ଠା ହେଲା ଯେ ପ୍ରକୃତରେ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୀ ସମତ୍ୟନେବ ବିକ୍ଷତେ ସ ପାଷଣ୍ଡି ଭବେତ୍ ଧ୍ରୁବଂ। ଯେ ନାରାୟଣଙ୍କୁ ସହିତ ବ୍ରହ୍ମା ଶିବାଦିକୁ ସମାନ କରନ୍ତି, ସେ ନିଶ୍ଚିତ ଭାବରେ ପାଷଣ୍ଡି, ନିଶ୍ଚିତ ଭାବରେ ଧ୍ରୁବ, ନିଶ୍ଚିତ ଭାବରେ। କିନ୍ତୁ ଏଇଟା ହେଲା ପରେ ମଧ୍ୟ ତଥାପି ଚାଲିଛି ପାଷଣ୍ଡି କ୍ରିୟା ଚାଲିଛି। ଓଡ଼ିଶାରେ ଆମର କ'ଣ ତ୍ରିନାଥ ମେଳା ହେଉଛି, ଗଜେ ଟାଣୁଛନ୍ତି ତ୍ରିନାଥ ମେଳା କହି ଗଜେ ଟାଣୁଛନ୍ତି, ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କୁ ଗୋଟିଏ ଆସନ ରଖି ପୂଜା କରୁଛନ୍ତି, ଏସବୁ ପାଷଣ୍ଡି ବ୍ରହ୍ମ। ଯାହା ହଉ, ଏଠି କୁହାହେଉଛି ବ୍ରହ୍ମା ଯେତେବେଳେ ଦେଖିଲେ ଭଗବାନଙ୍କୁ ବିଷ୍ଣୁଙ୍କୁ ଦେଖୁଛନ୍ତି, କିଭଳି ଦେଖୁଛନ୍ତି? ଆମେ ଯେଉଁ ବର୍ଣ୍ଣନା କରିଥିଲେ ତା ପୂର୍ବରୁ ସବୁ ବର୍ଣ୍ଣନା ହେଇଛି, ଭଗବାନଙ୍କର ସବୁ ଚତୁର୍ଭୁଜ ଧାରଣ କରିଛନ୍ତି, ବିଭିନ୍ନ ଅଳଙ୍କାର ସବୁ ଧାରଣ କରିଛନ୍ତି, ଏବଂ ତାଙ୍କ ତେଜରେ ସବୁ ଚାରି ଦିଗ ଦଶ ଦିଗ ତେଜିଆ ତେଜ ଆଲୋକ ହେଇଯାଉଛି, ଆଲୋକମୟ ହେଇଯାଉଛି। ତେଣୁ ଏସବୁ ଦେଖି ତତ ଅତି କୁତୁକୋତ୍ ଏତେ ବିସ୍ମୟ ହେଇଯାଇଛନ୍ତି, ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି, ଶକ୍ତିକୁ ଦେଖି ବ୍ରହ୍ମା ଆଶ୍ଚର୍ଯ୍ୟାନ୍ଵିତ। ବ୍ରହ୍ମାଙ୍କର ମଧ୍ୟ ବହୁତ ଶକ୍ତି ରହିଛି, ବ୍ରହ୍ମାଙ୍କର ବହୁତ ଶକ୍ତି ରହିଛି, ଜଗତ ସୃଷ୍ଟି କରୁଛନ୍ତି ସେ। ତେଣୁ କିନ୍ତୁ ଭଗବାନଙ୍କର ବିଷ୍ଣୁଙ୍କର ଯେଉଁ ଶକ୍ତି ଦେଖି ସେ ବହୁତ ବିସ୍ମୟ ହେଇଯାଇଛନ୍ତି, ଆନନ୍ଦିତ ହେଇଯାଇଛନ୍ତି, ସ୍ତବ୍ଧ ମଧ୍ୟ ହେଇଯାଇଛି। ଭଗବାନ ଆନନ୍ଦ ଘନ, ସେ ଭଗବାନ ନା ସଚିଦାନନ୍ଦ ଘନ, ଭଗବାନ ଦେଖିଲେ ଜଣେ ଆନନ୍ଦିତ ହେଇଯିବ, ଆନନ୍ଦ ଘନ ସିଏ, ଭଗବାନ ରୂପ ଦେଖିଲେ ଜଣେ ଆନନ୍ଦିତ ହେବ, କାରଣ ସେ ହେଉଛି ସ୍ୱୟଂ ସଚିଦାନନ୍ଦ, ଆନନ୍ଦ ଘନ ସିଏ, ତାଙ୍କୁ ଦେଖିଲେ ଜଣେ ଆନନ୍ଦିତ ହେବ। ଏବଂ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ସ୍ତବ୍ଧ ମଧ୍ୟ ହେଇଯାଉଛନ୍ତି, ସ୍ତବ୍ଧ ମାନେ ତୁଷ୍ଣିଂ ଶବ୍ଦ ବ୍ୟବହାର କରେ, ତୁଷ୍ଣିଂ କହିଲେ କିଛି କହିପାରୁନାହାନ୍ତି, ପୁତ୍ତଳିକା ଭଳି ହେଇଯାଇଛନ୍ତି, ପୁଦେବ୍ୟାନ୍ତିକ ପୁତ୍ରିକା ପୁତ୍ତଳିକା ଭଳି ହେଇଯାଇଛନ୍ତି। ଆଉ ସେ କେତେଜଣ ଆଚାର୍ଯ୍ୟ କହୁଛନ୍ତି ସେ ଯେଉଁ ହଂସ ବାହାନରେ ଥିଲେ, ସେ ହଂସ ବାହାନ ପଡ଼ିଗଲେ ତଳୁ, ଏଇଠି ମୋତେ କୁହାଯାଇଛି ପୁତ୍ତଳିକା, ପୁତ୍ତଳିକା ଯେଉଁ ଜୀବନ ନାହିଁ ସେଭଳିଆ ବ୍ରହ୍ମାଙ୍କର ଜୀବନ ନଥିଲା ଲାଗିଲା। ଦଶଇକାନ୍ଦ୍ରିୟ ସ୍ତିମିତେକାଦଶ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ପିମ୍ପୁଡ଼ି ପର୍ଯ୍ୟନ୍ତ ସମସ୍ତଙ୍କର ସେ ଏକାଦଶ ଇନ୍ଦ୍ରିୟ ରହିଛି। ତେଣୁ ବ୍ରହ୍ମା ହେଉଛନ୍ତି ଜଣେ ଜୀବ, ଯେଉଁ ଏକାଦଶ ଇନ୍ଦ୍ରିୟ କ'ଣ କ'ଣ? ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଏବଂ ମନ, ଏକାଦଶ ଇନ୍ଦ୍ରିୟ। ତେଣୁ ଏହି ଏକାଦଶ ଇନ୍ଦ୍ରିୟ ସ୍ତିମିତ ସ୍ତବ୍ଧ ହେଇଯାଇଛି, ଆଖିକି ଚକ୍ଷୁକୁ ଦେଖିଲେ ମଧ୍ୟ ଦେଖିଲା ଭଳିଆ ଲାଗୁନି, ଚକ୍ଷୁ ଯେମିତି ଅନ୍ଧ ହେଇଯାଇଛନ୍ତି। କର୍ଣ୍ଣକୁ ଶୁଭୁ ନାହିଁ କିଛି, କର୍ଣ୍ଣ କିଛି କାମ କରୁନାହିଁ, କର୍ଣ୍ଣେନ୍ଦ୍ରିୟ ଏଭଳି ଭାବରେ ଯେଉଁ ଏକାଦଶ ଇନ୍ଦ୍ରିୟ ରହିଛି ସବୁ ସ୍ତବ୍ଧ ହେଇଯାଇଛନ୍ତି, ସ୍ତିମିତ ହେଇଯାଇଛନ୍ତି, ସ୍ତବ୍ଧ ହେଇଯାଇଛନ୍ତି। ତ ଦାମ୍ନା ଭଗବାନଙ୍କର ଯେଉଁ କ'ଣ ଉଜ୍ଜଳ ଜ୍ୟୋତି ଯେଉଁ ବାହାରୁଛି, ଧାମ୍ନା ଅଭୂତ, ସେଇ ଯେଉଁ ଜ୍ୟୋତିରେ ଅଜ, ଅଜ କହିଲେ ବ୍ରହ୍ମା, ସେ ତୁଷ୍ଣିଂ ପୂର୍ଣ୍ଣ କ'ଣ ଶାନ୍ତ କ'ଣ ସାଇଲେଣ୍ଟ ହେଇଯାଇଛନ୍ତି, କଥା କହିପାରୁନାହାନ୍ତି ପୁତ୍ତଳିକା ଭଳି। ଉଦେବ୍ୟ, ଉଦେବ୍ୟ କହିଲେ ପୁରର ଦେବୀମାନଙ୍କ ପାଖରେ, ଦେବତାମାନଙ୍କ ଗ୍ରାମ୍ୟ ଦେବତାଙ୍କ ପାଖରେ ଗୋଟେ ପୁତ୍ତଳିକା ଭଳିଆ ରହିଛନ୍ତି, ଗ୍ରାମର ଦେବତାମାନଙ୍କ ପାଖରେ ପୁତଳିକା ଭଳି ସେ ରହିଛନ୍ତି, ଆଉ ପାଟିରୁ କଥା ବାହାରୁ ନାହିଁ, ବି ସ୍ତବ୍ଧ ହୋଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ରୂପ ଦେଖି ସେ ଯେଉଁ ରହିଛନ୍ତି ସେ ସ୍ତବ୍ଧ ହୋଇଗଲେ। ତାଙ୍କର ତ ପୂର୍ବରୁ ଚିନ୍ତା କରୁଥିଲେ ତାଙ୍କର ବହୁତ ଶକ୍ତି ରହିଛି, ଚୋରିକି ନେଇଗଲେ ଇଏ ବୋଧେ ଭଗବାନ ନୁହନ୍ତି, ଚୋରି ନେଇ ଯଦି ଭଗବାନ ହୋଇଥାନ୍ତେ ଚୋରି ନେଲାବେଳେ ବନ୍ଦ କରିଦେଇଥାନ୍ତେ। କାରଣ ଭଗବାନଙ୍କର ଏଇ ବ୍ରହ୍ମ ବିମନ ଯେଉଁ ହେଲା, ଭଗବାନଙ୍କୁ ଭଗବାନ ବ୍ରହ୍ମାଙ୍କୁ ମୋହନ କରିଛନ୍ତି। ମୁହଁନ୍ତି ଯଦି ସୂର୍ୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି ଭାଗବତମର, ଭଗବାନ ବ୍ରହ୍ମାଙ୍କୁ ମୋହନ କରିବାର ଉଦ୍ଦେଶ୍ୟ ହେଉଛି କାହିଁକି ନା, ବହୁତ କାର୍ଯ୍ୟ ଅଛି ଭଗବାନଙ୍କର। ବୃନ୍ଦାବନରେ ଯେତେ ସବୁ ବର୍ଷାମାନେ ଥିଲେ, ଯାହାଙ୍କୁ ସେ ବର୍ଷା ଚାରଣ କରୁଥିଲେ, ତାଙ୍କର ମାଆ ମାନେ ତାଙ୍କର ଗାଭୀମାନେ ତାଙ୍କ ବର୍ଷା ଅପେକ୍ଷା କୃଷ୍ଣଙ୍କୁ ବେଶୀ ଭଲ ପାଉଥିଲେ, କୃଷ୍ଣଙ୍କୁ ପୁତ୍ର ରୂପେ ପାଇବା ପାଇଁ ଚାହୁଁଥିଲେ। ଭଗବାନଙ୍କର ଯେତେ ସବୁ ସାଙ୍ଗ ବାଳକମାନେ ଅଛନ୍ତି, ସୁବଳ ମଧୁମଙ୍ଗଳ ଇତ୍ୟାଦି ଯେତେ ସବୁ ସାଙ୍ଗମାନେ ଅଛନ୍ତି, ତାଙ୍କ ମାଆ ମାନେ ତାଙ୍କ ପୁତ୍ରକୁ ଯଦି ଭଲ ପାଉନଥିଲେ କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ, କୃଷ୍ଣଙ୍କୁ ନିଜ ପୁତ୍ର ପାଇବା ପାଇଁ ଚାହୁଁଥିଲେ ପୁତ୍ର ରୂପରେ। ତେଣୁ ଭଗବାନ ଏଇ ବ୍ରହ୍ମାଙ୍କୁ ମୋହନ କରି ତାଙ୍କର ସେସବୁ କାର୍ଯ୍ୟକୁ ସିଦ୍ଧି କରିବେ, ତାଙ୍କର ଭକ୍ତମାନଙ୍କ ମନୋବାଂଛା ପୂର୍ଣ୍ଣ କରିବେ, ଭକ୍ତମାନଙ୍କ ମନୋବାଂଛା ପୂର୍ଣ୍ଣ କରିବେ ଭଗବାନ। ତେଣୁ ଏ ଯେଉଁ ବର୍ଷା ରୂପରେ ବା ଯେଉଁ ବର୍ଷାପାଳ ରୂପରେ ନିଜକୁ ବିସ୍ତାର କରିଛନ୍ତି, ଏକ ବର୍ଷ କାଳ ଧରି ଲୀଳା କରିଛନ୍ତି ସେ ବୃନ୍ଦାବନରେ, ଏକ ବର୍ଷ କାଳ ବର୍ଷା ହୋଇକରି ଗାଭୀମାନଙ୍କର ସ୍ତନ୍ୟପାନ କରିଛନ୍ତି, ସେଭଳି ଭାବରେ ତାଙ୍କ ସାଙ୍ଗ ବାଳକ ହୋଇକି ତାଙ୍କ ମାଆଙ୍କମାନଙ୍କର ସ୍ତନ୍ୟପାନ କରିଛନ୍ତି। ଆପର ଯେଉଁ ଅଧ୍ୟାୟରେ ବ୍ରହ୍ମାସ କଥା କହିବେ ତାଙ୍କ ପ୍ରାର୍ଥନାରେ, ଭଗବାନ ନିଜକୁ ବିସ୍ତାର କରିଛନ୍ତି ଏବଂ ତାଙ୍କ ଭକ୍ତମାନଙ୍କର ଯେଉଁ ମନୋବାଂଛା ଥିଲା କୃଷ୍ଣଙ୍କ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ ସେ ମନୋବାଂଛାକୁ ସେ ପୂରଣ କରିଛନ୍ତି ବ୍ରହ୍ମାଙ୍କ ମାଧ୍ୟମରେ। ବ୍ରହ୍ମାଙ୍କୁ ମୋହନ କରି ବ୍ରହ୍ମା ଭାବୁଛନ୍ତି ମୁଁ ଭଗବାନ ମୋହନ କରିଦେଲି, ତାଙ୍କର ବାଛୁରୀ ଚୋରେଇ ନେଇଗଲି, ତାଙ୍କର ସାଙ୍ଗ ବାଳକମାନଙ୍କୁ ନେଇଗଲି, ଏଭଳି ଭାବେ ଭାବୁଥିଲେ ବ୍ରହ୍ମା। ତାଙ୍କର ଯେଉଁ ଶକ୍ତି ଥିଲା ବର୍ତ୍ତମାନ ନିଜକୁ ଶକ୍ତିହୀନ ବୋଲି ଭାବିଲେ, ସ୍ତମ୍ଭୀଭୂତ ହୋଇଯାଇଛନ୍ତି, କୌଣସି ତାଙ୍କର ଶକ୍ତି ନଥିଲା ଭଳି ଲାଗୁଛି ତାଙ୍କୁ। ତେଣୁ ବ୍ରହ୍ମା ଯେଉଁ ରହିଛନ୍ତି ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି, ତେଣୁ ଏଇ ଯେଉଁ ବ୍ରହ୍ମାକୁ ସେ ଯଦି ଜଣେ ସ୍ମରଣ କରିବ, ଅନ୍ତିମରେ ଯଦି ବ୍ରହ୍ମାଙ୍କ ଯଦି ସ୍ମରଣ କରିବ ତାହେଲେ କ'ଣ ହେବ ତାଙ୍କର ଗତି, ବ୍ରହ୍ମଲୋକକୁ ଯିବେ। ଶିବଙ୍କୁ ସ୍ମରଣ କଲେ ଶିବଲୋକକୁ ଯିବେ, କିନ୍ତୁ ଯଦି ଭଗବାନଙ୍କୁ ସ୍ମରଣ କରିବେ, ନାରାୟଣ ଭଗବାନ କୃଷ୍ଣ ଭଗବାନ ରାମଙ୍କୁ ସ୍ମରଣ କରିବେ ତାହେଲେ ତାଙ୍କ ଲୋକକୁ ଯିବେ। ଏକଥା ଭାଗବତଙ୍କ ପ୍ରଥମ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ସ୍ୱାମୀ କହୁଛନ୍ତି କଥା, ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମଲାଭ ପରପୁଂସା ଅନ୍ତେ ନାରାୟଣ ସ୍ମୃତି। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ଶ୍ଳୋକଟି କହୁଛନ୍ତି, ଅନ୍ତେ ନାରାୟଣ ସ୍ମୃତି, ଆମେ ଯିଏ ଯେଉଁ ସେବା କରୁଛେ ବା ଯିଏ ଯେଉଁ କାର୍ଯ୍ୟ କରୁଛେ, ବିଭିନ୍ନ ଯିଏ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛନ୍ତି, କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ, ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ, କିଏ ସାଂଖ୍ୟ ଆଲୋଚନା କରୁଛନ୍ତି, କିଏ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି, କିଏ ବର୍ଣ୍ଣାଶ୍ରମ ଧର୍ମ ଯେଉଁ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, ଇଏ ଯେଉଁ ଆଶ୍ରମରେ ଅଛନ୍ତି, ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା, ନିଷ୍ଠାର ସହିତ ଅତ୍ୟନ୍ତ ନିଷ୍ଠାର ସହିତ ତାଙ୍କର ଧର୍ମକୁ ପାଳନ କରୁଛନ୍ତି, ସେ ଧର୍ମର ପାଳନ ଯେଉଁ କଲେ ସିଦ୍ଧି ପ୍ରାପ୍ତ ହେଲେ ନା ନାହିଁ କେମିତି ଜାଣିବା, ନା ଅନ୍ତେ ନାରାୟଣ ସ୍ମୃତି, ଗୀତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠ ଜନ୍ମଲାଭ ପର ପୁଂସା, ମନୁଷ୍ୟମାନଙ୍କର ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକି ତାର ସିଦ୍ଧି ମିଳିଲା କି ନାହିଁ କେମିତି ଜାଣିବେ, ସେ ନିଜେ ଜାଣିପାରିବେ। ଅନ୍ତେ ନାରାୟଣ ସ୍ମୃତି, ମୃତ୍ୟୁ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିବେ, ମୃତ୍ୟୁ ସମୟରେ ସେହି ସମୟରେ ଭଗବାନଙ୍କର ସ୍ମୃତି ଯଦି ଆସିଗଲା, ନାରାୟଣ ସ୍ମୃତି ଯଦି ଆସିଗଲା, ଭଗବାନଙ୍କ ସ୍ମୃତି ଯଦି ଆସିଗଲା ତାହେଲେ ମନୁଷ୍ୟ ଜନ୍ମ ସାର୍ଥକ ହୋଇଗଲା। ବହୁତ ଉନ୍ନତ ସ୍ଥିତିକୁ ଯାଇକରି ଭରତ ମହାରାଜ ଯାହାଙ୍କ ନାମ ଅନୁସାରେ ଏଇ ପୃଥିବୀର ନାମ ହୋଇଥିଲା ଭାରତ, ତାଙ୍କ ନାମ ଅନୁସାରେ ଭାରତବର୍ଷ ହୋଇଥିଲା। ତା ପୂର୍ବରୁ ଭାରତବର୍ଷ ନାମ ଅଲଗା ଥିଲା, ଅଜନାମ ବର୍ଷ ଥିଲା। ତେଣୁ ଭରତ ମହାରାଜ ଭାଗବତ ପ୍ରଥମ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭରତ ମହାରାଜ ଏତେ ଉନ୍ନତ ସ୍ଥିତିରେ ଥିଲେ, ଯେତେବେଳେ ସେ ଧ୍ୟାନ କରୁଥିଲେ ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ଚକ୍ଷୁରୁ ଶରୀରରେ ରୋମାଞ୍ଚ ଜାତ ହେଉଥିଲା, କମ୍ପନ ଜାତ ହେଉଥିଲା ଶରୀରରେ, ସବୁ ବହୁତ ଯୁବକ ବୟସରେ ସବୁ ତ୍ୟାଗ କରିଦେଇଥିଲେ। ଯୁବକ ବୟସରେ ଭରତ ମହାରାଜ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯୁବକ ବୟସ ମାନେ କେତେ ତାଙ୍କ ବୟସ ହୋଇଯିବ, ଯୁବକ ବୟସରେ ସେ ତ୍ୟାଗ କରିଦେଲେ ସବୁ, କେତେ ତାଙ୍କ ବୟସ ହୋଇଥିବ, ଗୋଟିଏ କୋଟି ବର୍ଷ, ଗୋଟିଏ କୋଟି ବର୍ଷରେ ସେ ଯୁବକ ଅବସ୍ଥାରେ ଥିଲେ। ଗୋଟିଏ କୋଟି ଶାସନ କଲା ପରେ ଯୋ ଦୁସ୍ତ୍ୟଜାନ ଦାର ସୁତାନ, ଯେଉଁଟା ତ୍ୟାଗ କରିହେବ ନାହିଁ, ତାଙ୍କର ପତ୍ନୀ ଥିଲେ, ତାଙ୍କର ପିଲାମାନେ ଥିଲେ, ସମଗ୍ର ପୃଥିବୀରେ ସେ ସମ୍ରାଟ ଥିଲେ। ଋଷଭଦେବ ଭଗବାନଙ୍କର ପୁତ୍ର ମା ହେଉଛନ୍ତି କିଏ, ଜୟନ୍ତୀ, ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀ। ତେଣୁ ତାଙ୍କର ଏସବୁ ଏତେ ଧନ ସମ୍ପଦ ସବୁ ଥିଲା, ଏବଂ ସୁହୃଦ ରାଜ୍ୟ ବୃଦ୍ଧି ସ୍ପୃଶ, ତାଙ୍କର ସୁହୃଦ ମାନେ ଥିଲେ, ବନ୍ଧୁବାନ୍ଧବ ସବୁ ଥିଲେ, ରାଜ୍ୟ ବିରାଟ ପୃଥିବୀ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ। କିନ୍ତୁ ଯୁବେଇବ ମଳବ ମାନେ ସବୁ ତ୍ୟାଗ କରିଦେଲେ, କିଭଳି ନା ଯୁବ ଶବ୍ଦର ଅର୍ଥ ହେଉଛି ଯୁବକ ଅବସ୍ଥାରେ, ଯୁବକ ଅବସ୍ଥାରେ ମାନେ ତାଙ୍କ ବୟସ ହେଇଥିଲା କୋଟିଏ ବର୍ଷ, ଏକ କୋଟି ବର୍ଷ। କିନ୍ତୁ ସେ ଯୁବକ ଭଳି ଥିଲେ, ଯୁବକ ଭଳି ତାଙ୍କର ଶରୀର ଶକ୍ତି ଥିଲା, ଏସବୁ ତ୍ୟାଗ କରିଦେଲେ। କିଭଳି ତ୍ୟାଗ କଲେ, ମଳବ ଜାଣିଲେ ନିଷ୍ଠା ତ୍ୟାଗ କରୁଛି, ପାଇଖାନା ଯାଇ ମଳ ତ୍ୟାଗ କରୁଛି, ସେତେବେଳେ ତାର କ'ଣ ସେ ମଳ ପ୍ରତି ଆଉ ଆଗ୍ରହ ରହିଛି ବା ଆସକ୍ତି ରହିଛି କି, ସବୁ ତ୍ୟାଗ କରିଦେଉଛି, ବରଂ ଆନନ୍ଦ ତ୍ୟାଗ କରିବାରେ ସେ ଆନନ୍ଦ ପ୍ରାପ୍ତ ହେଉଛି। ସେହିଭଳି ଭାବରେ ଭରତ ମହାରାଜ ଆନନ୍ଦିତ ହେଉଥିଲେ। କିଏ ଆସିଲେ, ଓହୋ ଆଚ୍ଛା, ଯହ ଯୁବେ ମଳବ ଉତ୍ତମ ଶ୍ଳୋକ ଲାଳସା, ଉତ୍ତମ ଶ୍ଳୋକ ଉତ୍ତମ ଶ୍ଳୋକ ଭଗବାନଙ୍କର ଉତ୍ତମ ଶ୍ଳୋକ, ଭଗବାନଙ୍କର ଗୋଟେ ନାମ ହେଉଛି ଉତ୍ତମ ଶ୍ଳୋକ। କାହିଁକି ନା ସେ ଏଇ ଭୌତିକ ଜଗତ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଉଦ୍ଗତତମ ଯଶ ଭଗବାନଙ୍କର ଏଭଳି ଭାବରେ ରହିଛି, ଦଶ ରହିଛି ତାଙ୍କର ଉତ୍ତମ ଶ୍ଳୋକ ଲାଳସା, ଭଗବାନଙ୍କ ପ୍ରତି ଏତେ ତାଙ୍କର ଆକର୍ଷଣ ଥିଲା ଯେ ସମସ୍ତ ପୃଥିବୀକୁ ସେ ତ୍ୟାଗ କରିଦେଇଥିଲେ। କିଭଳି ତ୍ୟାଗ କରିଦେଇଥିଲେ, ନା ମଳବତ ବିଷ୍ଠାବଳି ତ୍ୟାଗ କରିଦେଇଥିଲେ, କୌଣସି ଆସକ୍ତି, ବରଂ ଆନନ୍ଦିତ ହେଉଥିଲେ ସେ ଜାଗାରେ, ସନ୍ୟାସ ଏସବୁ ଆଶ୍ରମ ସବୁ ଆସିଛନ୍ତି ମାତାମାନେ ସବୁ ତ୍ୟାଗ କରିକି ଆସିଛନ୍ତି, କିନ୍ତୁ ତ୍ୟାଗ କଲେ ମଧ୍ୟ ଆମର ରହିଛି ତାଙ୍କ ପ୍ରତି ଯେଉଁ ପିଲା ଛୁଆ ପ୍ରତି ମମତା ରହିଛି। କିନ୍ତୁ ଭରତ ମହାରାଜ ଯେଉଁ ତ୍ୟାଗ କଲେ, ତାଙ୍କ ପ୍ରତି ଆଉ କୌଣସି ମମତା ନଥିଲା, ଏତେ ଉନ୍ନତ ସ୍ଥିତିରେ ଥିଲେ ସେ ଭରତ ମହାରାଜ। ସେ ତ ବର୍ଣ୍ଣନା କରାଯାଇଛି, ସେ ଯେତେବେଳେ ଧ୍ୟାନ କରୁଥିଲେ, ଗାୟତ୍ରୀ କରୁଥିଲେ, ସେହି ସମୟରେ ତାଙ୍କ ଶରୀରରେ ରୋମାଞ୍ଚ ଜାଗ୍ରତ ହେଉଥିଲା, ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ଏତେ ଉନ୍ନତ ସ୍ଥିତିରେ ଥିଲେ ସେ। କିନ୍ତୁ ସେ ଭାବୁଥିଲେ କ'ଣ ନା, ପ୍ରତି ପ୍ରକୃତରେ ମୋର ଭଗବାନଙ୍କର ଚିନ୍ତା ହେଉନାହିଁ, ଏଇଭଳି ଭାବରେ ସେ ଗୋଟେ ଗାୟତ୍ରୀ କରୁଥିଲେ, ଯେଉଁଟା ଓରଟା ଗାୟତ୍ରୀ ବୋଲି କୁହାଯାଏ, ଓରଟା ଗାୟତ୍ରୀ ଆମେ ଯେଉଁ ଗାୟତ୍ରୀ କରୁଛେ, ଆମେ ବ୍ରାହ୍ମଣ ଜ୍ଞାନରେ ସେ ଗାୟତ୍ରୀ ଜପ କରିବେ, ସିଏ ଗୋଟେ ଗାୟତ୍ରୀ ମନ୍ତ୍ର ଲେଖିଥିଲେ, ଯେଉଁ ମନ୍ତ୍ରର ଅର୍ଥ ହେଉଛି ଯେ ପ୍ରକୃତରେ ପ୍ରଭୁ ମୋର ଯେ ମୋର ରୁଦ୍ର ଭଳି ଯେଉଁ ଛଞ୍ଚାଣ ଭଳି ମୋର ଏ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ମୋର ଆପଣଙ୍କ ପ୍ରତି ମନ ଆସୁନାହିଁ, ତେଣୁ ମୋର ମନକୁ ଆପଣ ପାଦପଦ୍ମରେ ନିବଦ୍ଧ କରନ୍ତି, ଏଇଭଳି ଭାବରେ ସେ ସ୍ତୁତି କରୁଥିଲେ। ଏ ଶ୍ଳୋକଟି ଅଛନ୍ତି, ଏତେ ଉନ୍ନତ ସ୍ଥିତିରେ ଥିଲେ ସେ ଭରତ ମହାରାଜ। କିନ୍ତୁ ଗୋଟାଏ କ'ଣ ରୁଗୁଣୀପତି ଆସକ୍ତି ଆସିଗଲା, ଛୋଟ ମୁଗ, ଛୋଟ ଶିଶୁ, ମୁଗ ଶିଶୁ, ଯେତେବେଳେ ସେ ଧ୍ୟାନ କରୁଥିଲେ, ସେହି ସମୟରେ ଗୋଟିଏ ଭୀଷଣ ଶବ୍ଦ ହେଲା, ସିଂହ ଗୋଟିଏ ଶବ୍ଦ ଗର୍ଜନ ଶୁଭିଲା, ହରି ହରି କହିଲେ ସିଂହ, ହରି ଅର୍ଥ ହେଉଛି ଭଗବାନ, ହରି ଅର୍ଥ ହେଉଛି ମଧ୍ୟ ସିଂହ, ତେଣୁ ଗୋଟେ ଭୀଷଣ ଗୋଟେ ଗର୍ଜନ ଶୁଭିଲା। ସେତେବେଳେ ସେ ଧ୍ୟାନ କରୁଥିଲେ, ଗାୟତ୍ରୀ କରୁଥିଲେ, ଏସବୁ ଦେଖିଲେ ସନ୍ଧ୍ୟା ସମୟ ଦେଖିଲେ ଗୋଟେ ମୃଗ, ମୃଗୁଣୀ ଗୋଟେ ଅନ୍ତଃସତ୍ତ୍ୱା ଗୋଟେ ଗର୍ଭରେ ଅଛି, ଗର୍ଭରେ ସନ୍ତାନ ଅଛି, ସେ ଭୟ କରିକିରି ଶବ୍ଦ ଶୁଣିକି ଭୟରେ ଡେଇଁ ପଡ଼ିଲା ସେ ନଦୀକୁ, ଏବଂ ସେ ଦେଖୁଛନ୍ତି ସେ ନଦୀରେ ସ୍ରୋତରେ ସେ ବହିଯାଉଛି, ଏବଂ ଏତେ ଭୟଭୀତ ହୋଇଯାଇଥିଲା ତା'ର ଗର୍ଭପାତ ହୋଇଯାଇଛି, ଛୋଟ ଶିଶୁଟି ଜାତ ହୋଇଯାଇଛି, ଏବଂ ଛୋଟ ଶିଶୁଟି ଜାତ ହୋଇକରି ସେ ମଧ୍ୟ ବହିଯାଉଛି, ମୃତ୍ୟୁବରଣ କରିଥାନ୍ତା। ତେଣୁ ଭରତ ମହାରାଜ ସାଙ୍ଗେ ସାଙ୍ଗେ ଡେଇଁ ତାକୁ ରକ୍ଷା କଲେ, ରକ୍ଷା କଲେ, କିନ୍ତୁ ସେ ମୃଗୁଣୀ ପ୍ରତି, ଛୋଟ ମୃଗ ପ୍ରତି, ଶିଶୁ ପ୍ରତି ଆସକ୍ତି ଆସିଗଲା। ଏଭଳି ଆସକ୍ତି ଆସିଗଲା ଯିଏକି ଯେତେବେଳେ ଗାୟତ୍ରୀ କରୁଥିଲେ, ଯେତେବେଳେ ଭଗବାନଙ୍କ ଧ୍ୟାନ କରୁଥିଲେ, ସେତେବେଳେ ତାଙ୍କ ଶରୀରରେ ରୋମାଞ୍ଚ ଜାତ ହେଉଥିଲା, ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, କିନ୍ତୁ ଯେତେବେଳେ ବର୍ତ୍ତମାନ ସେ ଯେଉଁ ମୃଗ ଶିଶୁ ପ୍ରତି ଆସକ୍ତି ଆସିଗଲା, ଆଉ ଯେତେବେଳେ ଗାୟତ୍ରୀ କରୁଛନ୍ତି ଭଗବାନଙ୍କର ଚିନ୍ତା ହେଉନାହିଁ। ଆମ ଶିଶୁ ରାଧାକୃଷ୍ଣ ମହାରାଜ କହନ୍ତି, ଆଉ ଜପ ସବୁ ଇତ୍ୟାଦି ସବୁ କେଉଁଠି ରହିଛି, ସେ ଭୁଲିଗଲେଣି, ଜପ କରିବାଟା ଭୁଲିଗଲେଣି। ତେଣୁ ଯେତେବେଳେ ଆଳତି ପୂଜା କରୁଛନ୍ତି, ଯେମିତି ପୂଜାରୀ ଆମର ପୂଜା କରୁଛନ୍ତି, ସେ ସମୟରେ ବହୁତ ଥର ଯାଇକରି ଆଳତି କରୁଥିବେ, ବନ୍ଦ କରିକି ଯାଇକି ଆସି ଦେଖିବେ କୁଆଡ଼େ ଗଲା ଆମର ସେ ମୃଗ ଶିଶୁ। ଏଇଭଳି ଭାବେ ଯଦି ନ ଦେଖିଲେ ସେ ବିଳାପ କରୁଥିଲେ, ମୃଗ ଶିଶୁ ଯଦି ବିଳାପ କରୁଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ଏଇଟା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ମୁଁ ଗୋଟେ ଭାଗବତ ସପ୍ତାହ କରିଥିଲି ଆଉ ଥରେ, ସେ ମୋର ମନେ ଅଛି। ତେଣୁ ଏଇଭଳି ଭାବରେ ଯେତେବେଳେ ମୃତ୍ୟୁ ସମୟ, ଏଇ କଥା ଅନ୍ତେ ନାରାୟଣ ସୁତି ସେଥିପାଇଁ ମୁଁ କହିଲି, ଏଇଟା ମୃତ୍ୟୁ ସମୟରେ ଯେତେବେଳେ ହେଲା, ସେ ଭଗବାନଙ୍କ ସ୍ମରଣ ହେଲା ନାହିଁ, ମୃଗ ଶିଶୁର ସ୍ମରଣ କରି ମୃତ୍ୟୁବରଣ କଲେ। ତେଣୁ ପରଜନ୍ମରେ ସେ ଗୋଟେ ମୃଗ ଶିଶୁ ହୋଇକି ଆସିଲେ, ଜନ୍ମ ନେଲେ, ମୃଗ ଶିଶୁ ହୋଇକି ଜନ୍ମ ନେଲେ। ଅବଶ୍ୟ ଭକ୍ତିରେ ଯିଏ ଯେତିକି ଆଗେଇଛନ୍ତି ସେଇଟା କେବେ ନଷ୍ଟ ହେବ ନାହିଁ, ତେଣୁ ସେ ଯେଉଁ ଭକ୍ତିରେ ଯେଉଁ ଅଗ୍ରସର ହୋଇଥିଲେ ତାଙ୍କ ପୂର୍ବଜନ୍ମର ସ୍ମୃତି ଥିଲା, ତେଣୁ ମୃଗ ଶିଶୁ ଜନ୍ମ ହେଲେ ମଧ୍ୟ ସେ ମୃଗମାନଙ୍କ ସହିତ ରହୁନଥିଲେ। ସେ ଯେଉଁ ଆଶ୍ରମରେ କୁଲ ଆଶ୍ରମରେ ଯେଉଁ ରହିଥିଲେ, କୁଲସ୍ଥ ପୁଲ ଆଶ୍ରମରେ ଥିଲେ, ପିଲା ଯାଇକରି ସେଠି ଇଏ କରୁଥିଲେ, ମାନେ କ'ଣ ଧ୍ୟାନ ଇତ୍ୟାଦି କରୁଥିଲେ, ସେଇ ଆଶ୍ରମ ପାଖରେ ରହିକରି ସେ ମୃଗ ଶିଶୁ ହିସାବରେ ରହିଥିଲେ। ତେଣୁ ଆମର ଏଇ ମନ୍ଦିରରେ ମଧ୍ୟ ଯେତେ ସବୁ କୁକୁର ଫୁକୁର ସବୁ ଅଛନ୍ତି, ସେମାନେ ସବୁ ପୂର୍ବ ଜନ୍ମରେ ସେମାନେ ବହୁତ ଉନ୍ନତ ସ୍ଥିତିରେ ଥିଲେ, ତାଙ୍କର ପତନ ହୋଇଯାଇଥିବାରୁ ଆଉ ସେମାନେ ସେ ମନ୍ଦିର ଭିତରେ ଅଛନ୍ତି। ଭଗବାନ ରାମଜୀ ଗୋଟେ ଥର ବର୍ଣ୍ଣନା କରାଯାଇଛି, ରାମଜୀ ଥରେ ଯେଉଁ ଶାସନ କରୁଥିଲା ବେଳେ ସେ କହିଲେ, ରାମଜୀଙ୍କର ନ୍ୟାୟ ଯେଉଁ ଦିଆ ଦେଉଥିଲେ, ତାଙ୍କର ନ୍ୟାୟ ନେବା ପାଇଁ କି ଲୋକ ଆସୁନଥିଲେ, କାହାର ତ ନଥିଲା, କିଛି ନଥିଲା, କେସ୍ ନଥିଲା, ଆଉ ସେ କ'ଣ କରିବେ। ଗୋଟେ ଥର ଭଗବାନ ରାମଜୀ କହିଲେ ଲକ୍ଷ୍ମଣଙ୍କୁ, କହିଲେ ଦେଖ କିଏ ଆସିବ, ଆମେ ଦରବାର, ବର୍ତ୍ତମାନ ଭଗବାନ ରାମଜୀଙ୍କ ଦରବାର ବନ୍ଦ ହେବ, ତେଣୁ ଦରବାର ବନ୍ଦ ହେବା ପୂର୍ବରୁ ଦେଖ ଆଉ କିଏ ଅଛନ୍ତି କି ନା, କେହି ନାହାନ୍ତି ଭାଇନା ପ୍ରଭୁ, କେହି ନାହାନ୍ତି, ତଥାପି ଦେଖ ଭଲ କି ଆଉ କିଏ ଆଉ କିଏ ଥାଇପାରନ୍ତି। ଦୁଇ ତିନି ଥର କହିଲା ପରେ ଲକ୍ଷ୍ମଣ କହିଲେ, ମହାରାଜ ପ୍ରଭୁ ଜଣେ କୁକୁରଟେ ଅଛି ନା, କୁକୁର କେସ୍ ହେବ, ସିଏ ଆସିଛି କେସ୍ ଦେବା ପାଇଁ। କୁକୁର ପଚାରିଲେ କ'ଣ ହେଲା ନା, ଏଇଭଳି ଭାବରେ ଜଣେ ବ୍ୟକ୍ତି ମୋତେ ବହୁତ ବାଡ଼ିଆବାଡ଼ି କରୁଛି, ତେଣୁ ତାକୁ ଡକାଗଲା, ସେ ଲୋକକୁ ଡକାଗଲା, ତେଣୁ ସେ କହିଲା ଏମିତି ମୋର ଖାଦ୍ୟ ଦେବୁ ସବୁ ସେ କୁକୁର ଆସି ଛୁଇଁ ଦେଉଥିଲା, ତେଣୁ ମୁଁ ତାକୁ ବାଡ଼ାବାଡ଼ି କଲି। ତେଣୁ ରାମଜୀ ପଚାରିଲେ, ମୁଁ ତାକୁ ଦଣ୍ଡ ଦେବା ପୂର୍ବରୁ ତୁମକୁ ପଚାରୁଛି କୁକୁରକୁ, ତୁମର କ'ଣ ଚାହୁଁଛ ତାକୁ ଦଣ୍ଡ ଦେବା ପାଇଁ ନା, ପ୍ରଭୁ ତାକୁ କାଳାଞ୍ଜର ମଠରେ ମହନ୍ତ କରିଦିଅନ୍ତୁ। କାଳାଞ୍ଜର ମଠରେ ମହନ୍ତ କରିବା ସେଇଟା କ'ଣ ଦଣ୍ଡ ନା, ପ୍ରଭୁ ମୁଁ ବି ଥିଲି ସେଇ ମଠରେ ମହନ୍ତ ଥିଲି, କିନ୍ତୁ ମୁଁ ଗୋଟେ କୁକୁର ପ୍ରତି ଅସଦା ଆଚରଣ କରୁଥିବାରୁ ଆଜି ମୁଁ ଏ କୁକୁର ଜନ୍ମ ପ୍ରାପ୍ତ ହୋଇଛି। ଥରେ ଆମର ଯେଉଁ ମହାପ୍ରଭୁଙ୍କର ଲୀଳା ଆସିବ, ଶିବାନନ୍ଦ ସେନ ଯେତେବେଳେ ଆସୁଥିଲେ ବ୍ରହ୍ମ ଇଏରୁ, ପଶ୍ଚିମବଙ୍ଗରୁ ଆସୁଥିଲେ ରଥଯାତ୍ରା ସମୟରେ, ତାଙ୍କ ସାଙ୍ଗରେ ଗୋଟେ କୁକୁରଟେ ଥିଲା, କୁକୁରଟେ ଥିଲା, ବହୁତ ତାଙ୍କୁ ଅସୁବିଧା ହେଇଛି। କୁକୁରଟାକୁ ଯଦି ନଈ ପାର ହେବ ତାଙ୍କ କୁକୁରକୁ ନେବାକୁ ପଡ଼ିବ, ତା ପାଇଁ ଅଧିକ ପଇସା ଦେବାକୁ ପଡ଼ିବ ନାବିକକୁ, ଏମିତି ହେଇକରି ସେ ଯେତେବେଳେ ଆସିଲେ, କିନ୍ତୁ ଗୋଟେ ବାଟରେ କ'ଣ ଗୋଟେ ଅସୁବିଧା ହେଲା, ସେ କୁକୁର ଆଉ ମିଳିଲା ନାହିଁ, କୁକୁର ପାଇଲେ ନାହିଁ। ତେଣୁ ଶିବାନନ୍ଦ ସେନ ବହୁତ ମନ ଦୁଃଖ କଲେ, କହିଲେ କ'ଣ କୁକୁରଟି ଅସୁବିଧା ମାନେ ଅପରାଧ ହେଇଗଲା, ସେ କୁକୁର ପଳେଇଗଲେ। ଏଇଭଳି ଭାବରେ ଚିନ୍ତା କରି କରିକି ସେ ଆସିଛନ୍ତି ପୁରୀରେ, ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ସେଇ କୁକୁର ମହାପ୍ରଭୁଙ୍କ ସାମ୍ନାରେ, ମହାପ୍ରଭୁ ପଇଡ଼ କରି ସେ ପଇଡ଼ ଭିତରେ ପକାଇ ଦେଉଛନ୍ତି, ସେ ପଇଡ଼କୁ ସେ ଚାଟୁଛି। ତା ପରଦିନ ଦେଖିଲା ବେଳକୁ ସେ କୁକୁର ନାହିଁ, କୁକୁର ଭଗବତ ଧାମକୁ ଯାଇଛି। ତେଣୁ ଯାହା ହଉ, ଏଇଭଳି ଭାବରେ ଅନ୍ତି ନାରାୟଣ ସ୍ମୃତି, ଭଗବାନଙ୍କ ସ୍ମୃତି ଯଦି ଆସିପାରିଲା ତାହେଲେ ମନୁଷ୍ୟ ଜନ୍ମ ସାଫଲ୍ୟ ହେଇଗଲା। ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମଲାଭ ପରପୁଂସା ଅନ୍ତି ନାରାୟଣ ସ୍ମୃତି। ଶ୍ରେଷ୍ଠ, ଆମ ମନୁଷ୍ୟ ଜନ୍ମ ସିଦ୍ଧି ଲାଭ କଲେ କେମିତି ଜାଣିବା ନା, ଅନ୍ତକାଳ ଯଦି ଭଗବାନଙ୍କ ସ୍ମରଣ ଆସିଲା। ତେଣୁ ଆମର ମାନନୀୟା ପ୍ରମିଳା ବୈଦାର ମହୋଦୟା ଅଛନ୍ତି, ଏଠି ଉପସ୍ଥିତ ଅଛନ୍ତି, ତାଙ୍କ ଯେଉଁ ଦୟାମଣି ଆଶ୍ରମରେ ଆସିଛନ୍ତି, ତାଙ୍କୁ ଆମେ ସ୍ୱାଗତ କରୁଛୁ ଆମ ମନ୍ଦିରକୁ ଏବଂ ଭାଗବତ କ୍ଲାସ୍କୁ। ଆମର ସମୟ ହେଇଯାଇଛି ବର୍ତ୍ତମାନ ପ୍ରସାଦ ପାଇବାର ସମୟ, ତେଣୁ ଆମର ଭାଗବତ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୌର ପ୍ରମାନନ୍ଦେ।